ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖିଆ ଖବର। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଯୋଜନା ଲାଗି 5,000 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଓଡ଼ିଶା ଗସ୍ତି ଆସିଥିବାର ଷୋଡ଼ଶ ଅର୍ଥ କମିଶନ ଆବାକାଲ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ। କୁମ୍ଭମେଳା ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନୁ ପ୍ରୟାଗରାଜକେ ଚାଲିଲା ସରକାରୀ ବସ୍ ସେବା। ଆଉର୍ ରାଜ୍ୟ ଏ ବଛରର ଖରାଦିନେ 70-80 ଦିନ ତକ ଜହ ତାପମାତ୍ରା ରହିବା ଅନୁମାନ କଲା ବିଶ୍ୱ ପାଣିପାଗ ସଂସ୍ଥା। ଏଥର ପୁରା ଖବର। ରାଜ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ସହର ଆଉ ଗାଁ ଭିତରେ ବିକାଶକେ ନେଇକରି ଥିବାର ଫରକକେ ଦୂର କରିକରି ମୌଳିକ ଭିତ୍ତିଭୂମି ସମାନ କରବା ବୋଲି ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ କହିଛନ୍। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମ୍ଠାରେ ଯୋଜନାର ଶୁଭାରମ୍ଭ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଯୋଜନାଟି ରାଜ୍ୟର ପାଖାପାଖି 60,000 ଗାଁର ବିକାଶ ହେବା। ଗାଁମାନଙ୍କର ଭିତ୍ତିଭୂମିର ବିକାଶ ଲାଗି ବଛରକେ 1,000 କୋଟି ଟଙ୍କା କରି 5 ବଛର ଭିତରେ 5,000 କୋଟି ଟଙ୍କାର ବିନିଯୋଗ କରାଯିବା। ଏଥି ଗାଁମାନଙ୍କର ରାସ୍ତାଘାଟନୁ ମୂଲ କରିକରି ଶିକ୍ଷା, କମ୍ୟୁନିଟି ଆସେଟ୍ସ, ପୂଜାପାଠଠାନ, ଖେଲକୁଦର ଭିତ୍ତିଭୂମିର ବିକାଶ, ଛୋଟ ଛୋଟ ପର୍ଯ୍ୟଟନ ପ୍ରକଳ୍ପର ବିକାଶ କରାଯାଇପାରବା। ଯୋଜନା 2025-2029 ଆର୍ଥିକ ବଛର ତକ କାର୍ଯ୍ୟକାରୀ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଗାଁର ବିକାଶକୁ ତ୍ୱରାନ୍ୱିତ କରାଯାଇପାରିଛି। ଆଉ ଗତ 10 ବର୍ଷ ଭିତରେ ଗାଁର ବିକାଶକୁ ଆମେ ଆଜି ଦେଖିପାରୁଛନ୍ତି। ପ୍ରତି ଗାଁରେ ପକ୍କା ରାସ୍ତା, ରେଳ ରାସ୍ତାର ଆଜି ଯୁଆଡ଼େ ଦେଖିବା ଆଜି ବିଛେଇ ହୋଇ ପଡ଼ିଛି। ଗତ 10 ବର୍ଷ ଭିତରେ ବିକାଶର ଚିତ୍ର ପ୍ରତି ଗାଁରେ, ପ୍ରତି ପଞ୍ଚାୟତରେ, ପ୍ରତି ବ୍ଲକରେ, ସାହି ସାହି ଭିତରେ କଂକ୍ରିଟ ରାସ୍ତା, ଗୋଟିଏ ଗାଁକୁ ଆଉ ଗୋଟିଏ ଗାଁ ଭିତରେ ପକ୍କା ରାସ୍ତା, ଗୋଟିଏ ପଞ୍ଚାୟତରୁ ବ୍ଲକ ଭିତରେ ପିଚୁ ରାସ୍ତା ଆଜି ଆମେ ଦେଖିବା ପାଇଁ ପାଉଛନ୍ତି। ଆଉ ସେଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାଠୁ ଆରମ୍ଭ କରି ସହରର ସ୍ୱର୍ଣ୍ଣ ଚତୁର୍ଭୁଜ ରାସ୍ତା ପର୍ଯ୍ୟନ୍ତ ଆଜି ବିଛେଇ ହୋଇ ପଡ଼ିଛି।
କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇକରି କହିଛନ୍, ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଜରିଏ ଗ୍ରାମୀଣ ଅର୍ଥନୀତି ଆଗ୍କେ ବଢ଼ିପାରବା। ଗ୍ରାମସଭା ଜରିଏ ଗାଁର ସବୁ ବିକାଶ ବାବଦ କାମ ଲାଗି ନିଷ୍ପତ୍ତି ନିଆଯାଇପାରବା। 2024-25 ଆର୍ଥିକ ବଛରର ବଜେଟ୍ଥି ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଲାଗି 1,000 କୋଟି ଟଙ୍କାର ବ୍ୟବରାଦ କରିଛନ୍। ଏଥିଲାଗି ମୋଟ ପାଣ୍ଠିର 40% ଆଦିବାସୀ ଇଲାକାର ଉନ୍ନତି ଲାଗି ଖର୍ଚ୍ଚ କରାଯିବା। ଏ ମାସର 15 ତାରିଖ ତକ ଜିଲ୍ଲାପାଳ ଆର୍ ବିଡିଓମାନେ 5 ବର୍ଷିଆ ଯୋଜନାର ତାଲିକା ବନାବାରକେ ସରକାର ନିର୍ଦ୍ଦେଶ ଦେଇଛନ୍। ଯୋଜନାକେ ରାଜ୍ୟର ସବୁ ବ୍ଲକ ଆର୍ କାର୍ଯ୍ୟାଳୟକେ ସଂଯୋଗ କରାଯାଇଛି। ଉଦ୍ଘାଟନୀ ସମାରୋହଟି ଜିଲ୍ଲାର ବ୍ଲକସ୍ତରୀୟ ପ୍ରତିନିଧିମାନେ ଆବାସୀ ଜରିଆ ସାମିଲ ହୋଇଥିଲେ। ସମ୍ବଲପୁର ଜିଲ୍ଲା ଧନକଡ଼ା ବ୍ଲକଠାରେ ଯୋଜନାର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ବିଧାୟକ ଜନାରାୟଣ ମିଶ୍ର ଯୋଗ ଦେଇକରି ଯୋଜନାର ଜରିଏ ପ୍ରକୃତ ଭାବେ ଗାଁର ବିକାଶ ହୋଇପାରବା ବୋଲି କହିଛନ୍। ଗାଁର ଅର୍ଥନୈତିକ ଆର୍ ସାମାଜିକ ବିକାଶ ହେଲେ ଯାଇକରି ଓଡ଼ିଶାର ବିକାଶ ହୋଇପାରବା ବୋଲି ଅତିଥିମାନେ କହିଛନ୍। ନୂଆପଡ଼ା ସାଂସ୍କୃତିକ ପଡ଼ିଆଠାରେ ହୋଇଥିବାର ଯୋଜନାର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ଇନର ଜନଜାତିର ବିକାଶ ହେଲେ ଓଡ଼ିଶାର ବିକାଶ ହେବା ବୋଲି କହିଛନ୍। ଜିଲ୍ଲାର 4 ବ୍ଲକଠାରେ ଭିଲ୍ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ବୌଦ୍ଧ ଜିଲ୍ଲା ମୃଷୁଣ୍ଡି ପଞ୍ଚାୟତ ପଡ଼ିଆଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆର୍ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲାର 3 ବ୍ଲକଠାରେ ଭିଲ୍ ଏନ୍ତା କାର୍ଯ୍ୟକ୍ରମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ ପ୍ରୟାଗରାଜ କୁମ୍ଭମେଳାକେ ପହଞ୍ଚିକରି ତ୍ରିବେଣୀ ସଙ୍ଗମଠାରେ ବୁଡ଼ ପକାଇଛନ୍। ଏ ବାବଦେ ସାମାଜିକ ଗଣମାଧ୍ୟମ ଜରିଏ ପ୍ରଧାନମନ୍ତ୍ରୀ ସଙ୍ଗମନ ବୁଡ଼ ପକାଇକରି ଐଶ୍ୱର୍ଯ୍ୟ ପ୍ରାପ୍ତିର ଅନୁଭବ ହୋଇଥିବାର କହିଛନ୍। ସେ କହିଛନ୍, ପ୍ରୟାଗରାଜଠାରେ ଦିବ୍ୟ ଭବ୍ୟ ମହାକୁମ୍ଭ ରାସ୍ତା, ଭକ୍ତିଆର ଆଧ୍ୟାତ୍ମର ସଙ୍ଗମ ସମସ୍ତଙ୍କୁ ଅଭିଭୂତ କରୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଗଙ୍ଗାମାତାଙ୍କର ପୂଜାର୍ଚ୍ଚନା କରିଛନ୍। ଆଗର ଧାରିଜ କାର୍ଯ୍ୟକ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ମହାସ୍ନାନ କରବାର ସହିତ ସାଧୁ ସନ୍ନ୍ୟାସୀମାନଙ୍କୁ ଭେଟ ପଡ଼ିଛନ୍। 4-ଦିନିଆ ଓଡ଼ିଶା ଗସ୍ତି ଆସିଥିବାର 16 ଅର୍ଥ କମିଶନର ଅଧ୍ୟକ୍ଷ ଆର୍ ସଦସ୍ୟମାନେ ଆଜି ପୁରୀ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। ସିଂହଦ୍ୱାରଠାରେ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା। ଇତା ଋତୁରୁ ସଦସ୍ୟମାନେ କୋଣାର୍କ ଆର୍ ଧୌଲି ଗ୍ରାମ ପଞ୍ଚାୟତକେ ବୁଲି ଯାଇଥିଲେ। କମିଶନ ପୁରୀ ଜିଲ୍ଲାନ ଚାଲିଥିବାର ପ୍ରକଳ୍ପମାନଙ୍କେ ବିନିଯୋଗ ହୋଇଥିବା ଟଙ୍କା ଆର୍ ଆବଶ୍ୟକ ଖର୍ଚ୍ଚ ବାବଦେ ଜିଲ୍ଲା ଅଧିକାରୀମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ଦିଲ୍ଲୀର 70 ବିଧାନସଭା ଆସନ ଲାଗି ଆଜି ଭୋଟ୍ ସରିଛେ। ସକାଳର 7 ବଜେନୁ ସଞ୍ଜବେଳର 6 ବଜେ ତକ 13,767 ବୁଥ୍ନ ଭୋଟ୍ ହୋଇଥିଲା। ଉପରବେଳା 5 ବଜେ ତକ 57.70% ଭୋଟ୍ ପଡ଼ିଥିଲା। 649 ଜଣ ପ୍ରାର୍ଥୀ ନିର୍ବାଚନଟି ପ୍ରତିଦ୍ୱନ୍ଦ୍ୱିତା କରିଛନ୍। ଏହା 8 ତାରିଖ ଦିନ ଭୋଟ୍ ଗଣତି ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟପାଳ ଆର୍ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ହରିବାବୁ କମ୍ଭମ୍ପାଟି ଏଚ୍ ବିଶ୍ୱବିଦ୍ୟାଳୟର 11 ନମ୍ବର ସମାବର୍ତ୍ତନ ଉତ୍ସବକେ ଉଦ୍ଘାଟନ କରିଛନ୍। ଏ ଅବସରରେ ୟୁଜି ପିଜି ଆର୍ ପିଏଚ୍ଡି ସାରିଥିବାର 19 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ସହିତ ମୋଟ 29,283 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। କାର୍ଯ୍ୟକ୍ରମଟି ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ତର୍ଗତ ଡିଆର୍ଡିଓ ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଯୋଗ ଦେଇଥିଲେ। ମହାକୁମ୍ଭ ଯିବାର ଲାଗି ଓଡ଼ିଶା ରାଜ୍ୟ ପରିବହନ ନିଗମ ଓଏସ୍ଆର୍ଟିସି ତରଫୁ ବସ୍ ସେବା ଫେର୍ ଘାଏ ମୂଲ ହୋଇଛି। 4 ବସ୍ତି 200 ଜଣ ତୀର୍ଥଯାତ୍ରୀ ଆଜି ପ୍ରୟାଗରାଜ ଯାଇଛନ୍। ମିଳିଥିବା ସୂଚନା ଅନୁସାରେ ଏବା ଦିନେ ଦୁଇ ଦିନ ଭିତରେ ବରଗଡ଼ ବାଲେଶ୍ୱର ସହିତ ଆର୍ କେତେଟା ଜାଗାନୁ ପ୍ରୟାଗରାଜକେ ବସ୍ ଚାଲ୍ବା। ପୁରୀ ଶ୍ରୀମନ୍ଦିର ମାଘ ଶୁକ୍ଲପକ୍ଷ ଅଷ୍ଟମୀ ତିଥିନ ଏଚ୍ ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ଚାଲିଛି। ଏଥିଲାଗି ସଞ୍ଜର 5 ରାତିର 10 ବଜେ ତକ୍ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ 2 ଭୋଗମଣ୍ଡପ ନୀତି ଶେଷ ହେବାର ଉତରୁ ଏହି ଗୁପ୍ତ ନୀତି ମୂଲ ହୋଇଛି। ଦତ୍ତ ମହାପାତ୍ର ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି କରିଛନ୍। ଜାତୀୟ କୃମିନାଶକ ଦିବସ ଅବସରରେ ସରକାରଙ୍କ ତରଫୁ ଏବା 10 ତାରିଖ ଦିନ 1-19 ବଛର ଭିତରେ ଥିବାର ସବୁ ଛୁଆ ପିଲା ଟୁକେଲାର 20-24 ବଛର ବୟସ୍କର ଆସନ୍ନ ପ୍ରସବା ମହିଳାମାନଙ୍କୁ ଆଲବେଣ୍ଡାଲଜଲ ବଟିକା ଆର୍ ସିରପ ଅଙ୍ଗନବାଡ଼ି କେନ୍ଦ୍ର ସରକାରୀ ବେସରକାରୀ ବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କେ ଦିଆଯିବା। ଯେନ୍ମାନେ 10 ତାରିଖ ଦିନ ଏହି ବଟିକା ନାଇଁ ଖାଇପାରିଥିବେ ସେମାନଙ୍କୁ ଏବା 17 ତାରିଖ ଦିନ ମପଅପ୍ ଦିବସ ଥି ଉଷୋ ଖାଇପାରିବେ। ଏହି ଉଷୋ କେନ୍ସି ଜଟିଲ ପାର୍ଶ୍ୱ ପ୍ରତିକ୍ରିୟା ନାଇଁ କରାଏ। ହେଥିର୍ଲାଗି ନିର୍ଦ୍ଧାରିତ ବର୍ଗଥି ଆସୁଥିବାର ସମୟକୁ ଠିକ୍ ସମୟଥି ସରକାରଙ୍କ ତରଫୁ ଦିଆଯାଉଥିବାର ମାହାଳିଆ କୃମିନାଶକ ଉଷୋ ଖୁଆବାର୍କେ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀସମ୍ପଦ ଆର୍ ମତ୍ସ୍ୟ ବିଭାଗ ତରଫୁ ସହରର ରୟାଲ ପଡ଼ିଆଠାରେ ଦୁଇଦିନିଆ ପ୍ରାଣୀସମ୍ପଦ ମେଳାକେ ଜିଲ୍ଲାପାଳ ଅନ୍ୟା ଦାସ ଉଦ୍ଘାଟନ କରିଛନ୍। ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲାର ଏହି ଅବସରରେ ମାଛ ଚାଷ କୁକୁଡ଼ା ହଂସ ଆର୍ ଗୋପାଳନ କରି କରି ନିଜର ଆର୍ଥିକ ତିଥି ସୁଦୃଢ଼ କରବାର୍କେ ଜିଲ୍ଲାର ଯୁବ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଛନ୍। ମେଳାନ 35 ଷ୍ଟଲ୍ ଥି ଦୁଇ ବିଭାଗର ଉନ୍ନୟନ କାମକେ ନେଇକରି ଭିନ୍ ଭିନ୍ ପ୍ରଦର୍ଶନୀ କରାଯାଇଛି। ଦେବଗଡ଼ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାଥି ସାହାଜ ବଣ୍ଟାଯାଇଛି। ପ୍ରଭାଗ ଶ୍ରମ ସଂସ୍ଥାପକ ଇତିଶ୍ରୀ ଗାଗରାଇଙ୍କ ସଭାପତିତ୍ୱତି ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି 399 ଜଣ ହିତାଧିକାରୀଙ୍କୁ 1,17,00,000 ସାହସ ଟଙ୍କା ବାଣ୍ଟିଛନ୍। ସରକାରୀ ସାହାଜ ପାଇବାର ଲାଗି ଶ୍ରମ ବିଭାଗଠାରେ ପଞ୍ଜିକୃତ ହୁଅନ୍ ବୋଲି ଜିଲ୍ଲାପାଳ ହିତାଧିକାରୀମାନଙ୍କୁ କହିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଅନୁସାରେ ଆଜି ଦିନର 10 ତାପମାତ୍ରା 35 ଡିଗ୍ରୀ ଅଟକା ଥିଲା। ବଲାଙ୍ଗୀର ଆର୍ ମାଲକାନଗିରିର ତାପମାତ୍ରା 36 ଡିଗ୍ରୀ ସେଲସିୟସ୍ ଥିଲା। ରାଜ୍ୟର ସବୁ ଇଲାକାର ତାତି 30 ଡିଗ୍ରୀ ଅଟକା ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନର ଆର୍ ରାତିର ସର୍ବୋଚ୍ଚ ତାପମାତ୍ରା 6-7 ଡିଗ୍ରୀ ଫରକ ରହୁଛି। ପଶ୍ଚିମ ଓଡ଼ିଶାର ସବୁ ଇଲାକାର ତାପମାତ୍ରା ବଢ଼ୁଥିବାରୁ ଏବା ଦିନେ ତାପମାତ୍ରା ଆହୁରି ଜହ ହେବା ବୋଲି ଅନୁମାନ କରାଯାଇଛି। ଏ ବଛର ଫେବୃୟାରୀ ମାସର ପହିଲା ହପ୍ତାହଟି କୋରାପୁଟ ଭବାନୀପାଟଣା ଝାରସୁଗୁଡ଼ାର ତାପମାତ୍ରା 50 ବଛରର ରେକର୍ଡ ଭାଙ୍ଗିଛି। ସେନ୍ତା ଭୁବନେଶ୍ୱରର ତାପମାତ୍ରା 21 ବଛର ରେକର୍ଡ ଭାଙ୍ଗିଥିବାର ଜଣାପଡ଼ିଛି। ବିଶ୍ୱ ପାଣିପାଗ ସଂସ୍ଥାର ସୂଚନା ଅନୁସାରେ ଓଡ଼ିଶାନୁ ଏହି ବଛରର ଖରାଦିନେ 70-80 ଦିନ ତକ୍ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ମାର୍ଚ୍ଚ ମାସର 15 ତାରିଖରୁ ଜୁନ୍ ମାସର 15 ତାରିଖ ଭିତରେ ତାତି ଜହ ବଢ଼ବା। ସିଆଡ଼େ ଏ ବଛର ଜାନୁଆରୀ ମାସର ଶେଷର ସବୁନୁ ତତଲା ମାସ ଥିଲା। ପାଣିପାଗ ସଂସ୍ଥାର ସୂଚନା ଅନୁସାରେ ପୃଥିବୀର ହାରାହାରି ତାପମାତ୍ରା ପହିଲା ଥର ଲାଗି 13.6 ଡିଗ୍ରୀ ସେଲସିୟସ୍ ଛୁଇଁଥିବାରୁ ଗୋଟିଏ ବଡ଼ ଚିନ୍ତାର କାରଣ ହୋଇଛି। ଗଲା ବଛରର ବିଶ୍ୱର ହାରାହାରି ତାପମାତ୍ରା ପହିଲା ଥର ଲାଗି 1.5 ଡିଗ୍ରୀ ସେଲସିୟସ୍ ପାର କରିଥିଲା। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଯୋଜନା ଲାଗି 5,000 କୋଟି ଟଙ୍କା ଖର୍ଚ୍ଚା କରିବେ ରାଜ୍ୟ ସରକାର। ଓଡ଼ିଶା ଗସ୍ତି ଆସିଥିବାର 16 ଅର୍ଥ କମିଶନ ଆବାକେଲ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ। କୁମ୍ଭମେଳା ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନୁ ପ୍ରୟାଗରାଜକେ ଚାଲିଲା ସରକାରୀ ବସ୍ ସେବା। ଆଉ ରାଜ୍ୟ ଏହି ବଛରର ଖରାଦିନେ 70-80 ଦିନ ତକ୍ ଜହ ତାପମାତ୍ରା ରହିବା ଅନୁମାନ କଲା ବିଶ୍ୱ ପାଣିପାଗ ସଂସ୍ଥା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।